ॐ नमो भगवते वासुदेवाय। श्रीमद्भागवतम् दशम स्कंद 13 अध्याय श्लोक 63। उत्थाय कृष्णस्य उत्थाय कृष्णस्य क्षीरस्य पादयोः पतन आस्ते महित्वं प्राग्दृष्टम् स्मृत्वा पुनः उत्थाय कृष्णस्य क्षीरस्य पादयोः पतन आस्ते महित्वं प्राग्दृष्टम्
स्मृत्वा पुनः उत्थाय
कृष्णस्य
क्षीरस्य
पादयो पतन
आस्ते
महित्वं प्राग्दृष्टम्
उत्थाय कृष्णस्य
क्षीरस्य पादयोः पतन
आस्ते
महित्वं प्राग्दृष्टम्
स्मृत्वा पुनः
उत्थाय कृष्णस्य क्षीरस्य पादयोः पतन आस्ते महित्वं प्राग्दृष्टम् स्मृत्वा पुनः उत्थाय बारंबार उठी कृष्णस्य भगवान श्रीकृष्णंकर क्षीरस्य दीर्घकाल पादयोः श्रीपादपद्मरे पतन पतित हुई आस्ते अवस्थान कले महित्वं महिमा प्राग दृष्टं जहासे पूर्वर दर्शन करते स्मृत्वा बारंबार स्मरण करी पुनः बारंबार शुक्रवाद दीर्घ काल बारंबार श्रीकृष्ण श्रीपादपद्मरे पतित हुई एवं उठी दंडायमन हुई प्रणत निवेदन करी ब्रह्मा श्रीकृष्ण महिमा जहाँ पूर्व दर्शन करते बारंबार स्मरण करवाक लगे भगवत गोटे प्रार्थना कहुई श्रुति मपरे श्रुति मितरे भारत मन्ये भजन्तु भगवतीतः अहम इह नंदन वंदे दृश्यालिंदे परम ब्रह्म अर्थात संसार भयर भीत हुई अन्य माने वेद स्मृति एवं महाभारत महाभारत पाठ करंतु मुँ केवल नंद महाराज को वंदना करती जहाँ अलिंदे परम ब्रह्म क्रीड़ा करती नंद महाराज एत महान जे परम ब्रह्म ताक अंगन क्रीड़ा करती तेणु मुझे वंदना करुच्ची पद्यावली 126 कह ब्रह्मा आनंद भूपतित होते ठीक एक नरशिशु पी भगवान जेहेतु सम्मुखें उपस्थित थे तेणु ब्रह्मा स्वाभाविक भाव में आश्चर्यानंद होते तेणु भगवान को चिन्हपारी से गदगद स्वर से प्रार्थना निवेदन करते नमस्पादाय कृष्ण पृष्ठा भूतले सुन देव किशोरदन स्वामी नित्यानंद नम सद्भक्त मन मणिपुर ध्रुवाय च प्रभुपाद सद्वाणी प्रचार निरताय हरे कृष्ण आज आम दशम स्कंद 13 अध्याय 63 श्लोक पाठ करवा आ गोटे श्लोक अध्याय शेष हो तेणु भगवान जो कहते आस्ते महित्वं प्राग दृष्टं भगवान को जो महिमा देखिले प्राग दृष्टं भगवान महिमा निजे अनुभव ये भक्ति कहुए अनुभव ଏଇଟା ଥିଓରିଟିକାଲ ନଟ୍ ଥିଓରିଟିକାଲ ଏଇଟା ହେଉଛି ପ୍ରାକ୍ଟିକାଲ ଭଗବତ ନବମୁଖ୍ୟ ଭଗବାନ କହିଲେ ଜ୍ଞାନ ତେହମ ସବୁ ଜ୍ଞାନ ଜ୍ଞାନ ବିଜ୍ଞାନ ସହିତ ଯଦ ଜ୍ଞାନ ଥିବା ମୁଖ୍ୟ ସେ ଅସୁବିଧା ରାଜ ବିଜ୍ଞାନ କ'ଣ ପ୍ରଥମ ଶ୍ଳୋକଟି କ'ଣ ସର୍ବବୃହତ୍ତମ ଇଦମ୍ ତୁ ତେ ବୃହତ୍ତମ ପ୍ରବକ୍ଷ୍ୟାମି ଅନୁସୂୟବେ ଜ୍ଞାନ ବିଜ୍ଞାନ ସହିତ ନବମ ଅଧ୍ୟାୟରେ ଭଗବାନ ଭଗବତ ଗୀତାରେ ଯେଉଁ ଜ୍ଞାନ ଦେଇଛନ୍ତି ତିନି ପ୍ରକାର ଜ୍ଞାନ ଦେଇଛନ୍ତି ଗୋଟେ ହେଉଛି ଗୁହ୍ୟ ଗୋଟେ ହେଉଛି ଗୁହ୍ୟତର ଏବଂ ଗୋଟେ ହେଉଛି ଗୁହ୍ୟତମ ତେଣୁ ଏ ଗୁହ୍ୟତମ ଜ୍ଞାନ ଦୁଇଥର ଭଗବାନ ଦେଇଛନ୍ତି କାହିଁକି ନା କେହି ଜାଣିପାରିବେ ନାହିଁ ଭଗବତ ଗୀତାର ସାରଟା କ'ଣ ତେଣୁ ଭଗବାନ ନିଜେ ଭଗବତ ଗୀତାର ସାରକୁ କହିଛନ୍ତି ସେଥିପାଇଁ ଦୁଇଥର କହିଲେ କଥାଟାକୁ ବୃହତ୍ତମ ଜ୍ଞାନ ନବମ ଅଧ୍ୟାୟର ଆରମ୍ଭରେ ଭଗବାନ କହୁଛନ୍ତି ଇଦମ୍ ତୁ ତେ ବୃହତ୍ତମ ପ୍ରବକ୍ଷ୍ୟାମି ଅନୁସୂୟରେ ଏ ବୃହତ୍ତମ ଜ୍ଞାନ କେଉଁମାନେ ପ୍ରାପ୍ତ ହୋଇପାରିବେ ଯେଉଁମାନେ ଈର୍ଷା ରହିତ ଅନସୂୟବେ ଅସୂୟା ବା ଈର୍ଷା ଯେଉଁମାନଙ୍କର ରହିଛି ସେମାନେ ବୃହତ୍ତମ ଜ୍ଞାନ ପ୍ରାପ୍ତ ହୋଇପାରିବେ ନାହିଁ ତେଣୁ ଭଗବାନ କହୁଛନ୍ତି ମୁଁ ତୁମକୁ କହିବି ଜ୍ଞାନ ବିଜ୍ଞାନ ସହିତ ଇଏ ନଟ୍ ଓନ୍ଲି ଥିଓରିଟିକାଲ ଇଟ୍ ଇଜ୍ ପ୍ରାକ୍ଟିକାଲ ଜ୍ଞାନ ବିଜ୍ଞାନ ସହିତ ଯଦ ଜ୍ଞାନ ତା ମୁଖ୍ୟ ସେ ଅସୁବିଧା ଯାହାକୁ ଶୁଣିଲେ ଏ ଭୌତିକ ଜଗତର ମୂଳ ସମସ୍ୟାକୁ ଆମେ ସମାଧାନ କରିପାରିବା ତେଣୁ ଭଗବାନ କହୁଛନ୍ତି ଇଏ ଯେଉଁ ବିଦ୍ୟା ଭଗବାନ ଦେବେ ନବମ ଅଧ୍ୟାୟରେ ରାଜବିଦ୍ୟା ରାଜଗୃହମ ପବିତ୍ରମ ଇଦମ୍ ଉତ୍ତମ ଇଏ ହେଉଛି ଶ୍ରେଷ୍ଠ ବିଦ୍ୟା ଏବଂ ଇଏ ହେଉଛି ବହୁତ ଗୁପ୍ତ ଗୃହତମ ରାଜଗୃହମ ପବିତ୍ରମ ପବିତ୍ର ଜ୍ଞାନ ପ୍ରଦାନ କରୁଛନ୍ତି ଉତ୍ତମ ଜ୍ଞାନ ଦେଉଛନ୍ତି ରାଜବିଦ୍ୟା ରାଜଗୃହମ ପବିତ୍ରମ ଇଦମ୍ ପ୍ରତ୍ୟକ୍ଷାବଗମ ପ୍ରତ୍ୟକ୍ଷାବଗମ ପ୍ରତ୍ୟକ୍ଷ ଅନୁଭୂତି ଏଇଠି ବର୍ତ୍ତମାନ ବ୍ରହ୍ମାଙ୍କ ପ୍ରତ୍ୟକ୍ଷ ଅନୁଭୂତି ଆସୁଛି ପ୍ରତ୍ୟକ୍ଷାବଗମ ଭଗବମ ପ୍ରତ୍ୟକ୍ଷାବଗମ ରାଜବିଦ୍ୟା ରାଜଗୃହମ ପବିତ୍ରମ ଇଦମ୍ ପ୍ରତ୍ୟକ୍ଷାବଗମ ଧର୍ମ ସୁସୁଖମ କର୍ତ୍ତୁମ ଅବ୍ୟୟମ ଏ ସୁସୁଖମ ଏଇଟା କଷ୍ଟଦାୟକ ନୁହଁ ଅନ୍ୟ ଯେଉଁ ରହିଛି ଜ୍ଞାନ ସବୁ ରହିଛି ତାକୁ ଆଚରଣ କରିବା ବହୁତ କଷ୍ଟଦାୟକ ଯେମିତିକି ଆମର ଭଗବତ ଗୀତା ଦ୍ୱାଦଶ ଅଧ୍ୟାୟ ଭଗବାନ କହିବେ ଇଏ ଯେଉଁ ଜ୍ଞାନ ଏ ଯେଉଁମାନେ ବ୍ରହ୍ମ ଚିନ୍ତନ କରିବେ ସେମାନେ ବହୁତ କ୍ଲେଶ ଅଧିକତର ସ୍ତେଷା ବହୁତ କଷ୍ଟ ସ୍ୱୀକାର କରିବେ ସେମାନେ ସେମାନେ ଆନନ୍ଦପ୍ରାପ୍ତ ହେବା କଥା କୁହାଯାଏ ନାହିଁ ସେମାନେ କ୍ଲେଶ ଅଧିକତର ସ୍ତେଷା ବହୁତ କଷ୍ଟ ସ୍ୱୀକାର କରିବେ କିନ୍ତୁ ଏ ଭକ୍ତି ଏଭଳି ବସ୍ତୁ ଯେ ଆରମ୍ଭରୁ ଆନନ୍ଦଦାୟକ ଭାଗବତ ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଏକଥା ସୁତଗୋସ୍ୱାମୀ କହୁଛନ୍ତି କବିୟୁ ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଯେଉଁ କୁହାଯାଉଛି ଏ ଯେଉଁ ଭକ୍ତି ଏଭଳି ବସ୍ତୁ ଅତବୈ କବୟ ନିତ୍ୟମ ଭକ୍ତି ପରମାୟା ମୁଦା ଭକ୍ତି ଏ ଯେଉଁ ଭକ୍ତି ଯେଉଁ ରହିଛି ଏଇଟା ସାଧନ ଦଶା ମେପି ଏଇଟା ଜଣେ ଆଚାର୍ଯ୍ୟମାନେ କହୁଛନ୍ତି ଏଠି ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ ବାଇଶ ଶ୍ଳୋକରେ କଥା କୁହାଯାଇଛି ଏହାର ଶ୍ଳୋକର ଭାବାର୍ଥରେ ଏଇଟା କୁହାଯାଉଛି ଯେ ପରମୟା ମୁଦା ମାନେ ସାଧନ ଦଶାୟାମପି କଷ୍ଟାଭାବମ ଉକ୍ତ ବିଶ୍ରାନ୍ତରୁ କହୁଛନ୍ତି ଭକ୍ତି ଏଭଳି ବସ୍ତୁ ଆପଣ ସାଧନ ଦଶାରେ ସାଧନ ସିଦ୍ଧି ଦୁଇଟି ଅବସ୍ଥା ରହିଛି ବ୍ରହ୍ମା ଯେଉଁ ରହିଛନ୍ତି ବ୍ରହ୍ମା ହେଉଛନ୍ତି ସିଦ୍ଧ ଅବସ୍ଥାରେ ସେ ସାଧନ କରୁନାହାନ୍ତି ସିଦ୍ଧ ଅବସ୍ଥା ଏଇ ଯେଉଁ ଲୀଳାଟି ହେଇଛି ପଚାଶ ବର୍ଷ ତଳର ଲୀଳା ପଚାଶ ପ୍ରତିଦିନ ଭଗବାନ ଆସୁଛନ୍ତି ପ୍ରତିଦିନ ଭଗବାନଙ୍କ ଲୀଳାକୁ ସେ ଦେଖୁଛନ୍ତି ପ୍ରତ୍ୟକ୍ଷ ଅବଗମ କରୁଛନ୍ତି କିନ୍ତୁ ହେଲେ ମଧ୍ୟ ସେ ମୋହିତ ହୋଇଯାଉଛନ୍ତି ବ୍ରହ୍ମା ଗୋଟେ ଦିନ ହେଲା ଅଲଗା କଥା ବ୍ରହ୍ମାଙ୍କର ଯିଏକି ଆଦି କବୟ ସବୁଠାରୁ ବିଦ୍ୱାନ ବ୍ୟକ୍ତି ହେଉଛନ୍ତି ବ୍ରହ୍ମା ଭାଗବତ ଆରମ୍ଭରେ ତାଙ୍କ କଥା କୁହାଗଲା ତିନି ବ୍ରହ୍ମ ଉଦାର ଆଦି କବୟେ ସେ ହେଉଛି ଆଦି କବି ବ୍ରହ୍ମା ପ୍ରଥମେ ଭଗବାନଙ୍କଠାରୁ ଜ୍ଞାନ ପ୍ରାପ୍ତ ହେଲେ ହେଲେ ମଧ୍ୟ ପୁନଃ ପୁନଃ ଏଠି ଶବ୍ଦ କହୁ ପୁନଃ 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 କହିଲେ ସବୁ କଥା ମନେ ପଡ଼ୁଛି ତାଙ୍କର ପୁନଃ ପୁନଃ ଏଇଭଳିଆ ଲୀଳା ହେଇଥିଲା ଆଗରୁ ମୋତେ ଏଇଭଳିଆ ହେଇଛି ଗୋଟିଏ ଦିନ ନୁହଁ ଦୁଇ ଦିନ ନୁହଁ ମାସେ ନୁହଁ ବର୍ଷେ ନୁହଁ ପଚାଶ ବର୍ଷ କାଳ ଲୀଳା ଚାଲିଛି ଭଗବାନଙ୍କର ଆଜି ବ୍ରହ୍ମାଙ୍କୁ ପଚାଶ ବର୍ଷ ହେଇଗଲାଣି ପଚାଶ ବର୍ଷ ପରର ଯେଉଁ ଫିଫ୍ଟି ଫାଷ୍ଟ ଡେ ଫିଫ୍ଟି ଫାଷ୍ଟ ଡେରେ ଯେଉଁ ସପ୍ତ ମନୁ ଆସିଛନ୍ତି ତାଙ୍କର ଅଠେଇଶତମ ଦ୍ୱାପରରେ ଏ ଲୀଳାଟି ହେଇଛି ତେଣୁ ଏ ଲୀଳାରେ ମଧ୍ୟ ବ୍ରହ୍ମା ମୋହିତ ହେଇଯାଇଛନ୍ତି ତେଣୁ ସେ ସ୍ମୃତୁଆ ସ୍ମୃତୁଆ ପୁନଃ ପୁନଃ ସ୍ମରଣ ଆସୁ ସବୁ ପୁରୁଣା କଥା ସବୁ ମନେ ପଡ଼ୁଛି ଅତୀତ ଅତୀତର ଯେଉଁ ଲୀଳା ସବୁ ହେଇଛି ସେସବୁ ମନେ ପଡ଼ୁଛି ବ୍ରହ୍ମାଙ୍କର ମୋହିତ ହେଇଯାଉଛନ୍ତି ଭଗବାନ ତ ଏଭଳି ଲୀଳା ମୋହିତ ହେଇପାରିବେ ମୁହ୍ୟନ୍ତି ଯତ୍ ସୂର୍ଯ୍ୟ ଭାଗବତଙ୍କ ଆରମ୍ଭରେ ଏ କଥା ବ୍ୟାସରେ କହୁଛନ୍ତି ମୁହ୍ୟନ୍ତି ଯତ୍ ସୂର୍ଯ୍ୟ ଭଗବାନଙ୍କ ଏଭଳି ଲୀଳା ଅନ୍ୟମାନେ ତ ମୋହିତ ହେଇଯାଆନ୍ତି ଭଗବାନ ନିଜେ ମଧ୍ୟ ମୋହିତ ହେଇଯାଆନ୍ତି ଭଗବାନଙ୍କ ରୂପ ଦେଖି ଭଗବାନ ପଚାରୁଛନ୍ତି ଏ ରୂପଟା କାହାର ଭାଗବତରୁ ଆମର ରୂପ ଗୋସ୍ୱାମୀ ସେସବୁ ବର୍ଣ୍ଣନା କରିଛନ୍ତି ସବୁ ରସାଚାର୍ଯ୍ୟ ସେମାନେ ସବୁ କୃଷ୍ଣ ତତ୍ତ୍ୱ ଭକ୍ତି ତତ୍ତ୍ୱ ରସତତ୍ତ୍ୱ ଏସବୁ ପ୍ରାପ୍ତ ହୋଇଛନ୍ତି ମହାପ୍ରଭୁଙ୍କ ଠାରୁ ତେଣୁ ବ୍ରହ୍ମା ଏତେ ଜ୍ଞାନ ଅଛି ତଥାପି ସେ ମୋହିତ ହେଇଯାଉଛନ୍ତି ଭଗବାନ କିଛି ଅପରାଧ କରିଦେଇଛନ୍ତି ତେଣୁ ବର୍ତ୍ତମାନ ସବୁ ବର୍ତ୍ତମାନ କ'ଣ କରୁଛନ୍ତି ନା ଭଗବାନ ଯେତେବେଳେ ଆସୁଛନ୍ତି ସେ ଦେଖୁଛନ୍ତି ଯୋଉ ଗୋବର୍ଦ୍ଧନରେ ରହିଛି ବ୍ରହ୍ମକୁଣ୍ଡ ବ୍ରହ୍ମକୁଣ୍ଡ ଦେଖିଛନ୍ତି କିଏ ବ୍ରହ୍ମକୁଣ୍ଡ ଏଇଟା ବୃନ୍ଦାବନ ଲୀଳା ନା ନବୀଶ୍ୱରଣ ବ୍ରହ୍ମକୁଣ୍ଡ ଦେଖିଛ ତମେ ବ୍ରହ୍ମକୁଣ୍ଡ ସେଇ ସେଇ ମାନସୀ ମାନସୀ ଗଙ୍ଗା ପାଖରେ ବାୟୁ କୋଣରେ ଅଛନ୍ତି ଏଇ ବ୍ରହ୍ମକୁଣ୍ଡ ଯୋଉଠି କ'ଣ ହେଇଥିବ ବ୍ରହ୍ମକୁଣ୍ଡ ଏଇ ଲୀଳାଟି ସେଇଠି ହେଇଥିଲା ବ୍ରହ୍ମକୁଣ୍ଡରେ ହେଇଥିଲା ରମିଶାରଣ ଉତ୍ତରପ୍ରଦେଶ କଥା କହୁଛନ୍ତି ଆପଣ ମୁଁ ଯାଇଥିଲି ଆଚ୍ଛା ଏଇ ଯେଉଁ ଲୀଳାଟି ହେଇଛି ବୃନ୍ଦାବନ ରହିଛି ତେଣୁ ବ୍ରହ୍ମକୁଣ୍ଡ ବ୍ରହ୍ମା ଏଭଳି ଆପୂର୍ବ ଶ୍ଳୋକରେ ଆମେ ଗତକାଲି କହୁଥିଲୁ ଏଭଳି ତାଙ୍କର ଅଶ୍ରୁ ନିର୍ଗତ ହେଇଛି ସୁଜଳ ବୋଲି କୁହାଯାଇଛି ପବିତ୍ର ଅଶ୍ରୁ ଯେଉଁ ଅଶ୍ରୁରେ ସେ ବ୍ରହ୍ମକୁଣ୍ଡଟି ହେଇଛି ସୃଷ୍ଟି ହେଇଛି ବ୍ରହ୍ମା ପୁନଃ ପୁନଃ ସ୍ମୃତୁଆ ସ୍ମୃତୁଆ ତାଙ୍କ ସ୍ମରଣ ସବୁ ଆସୁଛି ପୁନଃ ପୁନଃ ସେ ସ୍ମରଣ ଆସୁଛି ତେଣୁ ଭଗବାନ ପାଖରେ ଅତବୈ କବୟ ନିତ୍ୟମ ଭକ୍ତି ଅଭରି ବସ୍ତୁ ସାଧନ ଦଶାରେ ମଧ୍ୟ ସାଧନ ଦଶାଏ ମପି କଷ୍ଟାଭାବ ଏଥିରେ କଷ୍ଟ ନାହିଁ କିନ୍ତୁ ଯେଉଁମାନେ ବ୍ରହ୍ମଚିନ୍ତନ କରନ୍ତି ତାଙ୍କୁ ବହୁତ କଷ୍ଟ ସ୍ୱୀକାର କରିବାକୁ ପଡ଼େ ଏସବୁ ଦିଗତର ସ୍ଥେସାମ ଅବ୍ୟକ୍ତା ସର୍ବଚେତସାମ ତେଣୁ ଏଇ ଯେଉଁ ଭକ୍ତି ଏଇଟା ବହୁତ ଆନନ୍ଦଦାୟକ ମାନେ ଆରମ୍ଭରୁ ଫ୍ରମ୍ ଦି ଭେରି ବିଗିନିଂ ସେଥିପାଇଁ କହିଲେ ରାଜବିଦ୍ୟା ରାଜଗୃହଂ ପବିତ୍ରମ ଇଦମ ଉତ୍ତମ ପ୍ରତୀକ୍ଷା ଗଗମ ସୁସୁଖମ ଏଇଟା ହେଉଛି ଆନନ୍ଦଦାୟକ ଭକ୍ତି ଏଇଟା କଷ୍ଟଦାୟକ ନୁହଁ ଭକ୍ତି ହେଉଛି ଆନନ୍ଦଦାୟକ ଆନନ୍ଦ ଦଶା ସାଧାରଣ ଦଶାରେ ମଧ୍ୟ ଆନନ୍ଦ ଆଉ ସିଦ୍ଧ ଦଶା କ'ଣ କହିବା ବ୍ରହ୍ମା ତ ସିଦ୍ଧ ଦଶାରେ ଅଛନ୍ତି ତେଣୁ ଏଇଭଳି ଭାବରେ ଏ ଆନନ୍ଦ କଥା ପ୍ରତ୍ୟକ୍ଷା ଭଗବାନ ନିଜେ ଅନୁଭବର କଥା ଏଇଟା ପ୍ରତ୍ୟକ୍ଷା ଭଗବାନ ଆପଣମାନଙ୍କ ନିଜର କିଛି ଅନୁଭୂତି ଥିବ ନିଶ୍ଚିତ ଭାବରେ ତେଣୁ ଏ ଧାରାକୁ ଆସିଛନ୍ତି ତେଣୁ ସମସ୍ତଙ୍କର କିଛି କିଛି ଅନୁଭୂତି ଅଛି ନିଜର ରିଏଲାଇଜେସନ୍ ପ୍ରତ୍ୟକ୍ଷା ଭଗବାନ ଯେଉଁ ରହିଛି ବ୍ରହ୍ମାଙ୍କର ମଧ୍ୟ ସେଭଳି ଭାବେ ରିଏଲାଇଜେସନ୍ ଅଛି ଆମେ ସେହି ଧାରାରେ ଆସୁଛେ ବ୍ରହ୍ମ ମାଧ୍ୟମ ଗୋଟେ ସମ୍ପ୍ରଦାୟ ବ୍ରହ୍ମଙ୍କର ଧାରାରେ ଆମେ ଆସୁଛେ ଆମ ସମସ୍ତଙ୍କର ଅନୁଭୂତି କିଛି କିଛି ରହିଛି ତେଣୁ ଏ ପର୍ସନାଲ୍ ରିଏଲାଇଜେସନ୍ ଯେତେବେଳେ କିଛି ପର୍ସନାଲ୍ ରିଏଲାଇଜେସନ୍ ଆସିବ ଅନୁଭୂତି ଆସିବ ସେତେବେଳେ କୋଭଳି ଅବସ୍ଥା ହେବ ସେ କଥା ଚିନ୍ତା କରନ୍ତୁ ଆପଣ ନିଜର ଅନୁଭୂତି କଥା ଚିନ୍ତା କରନ୍ତୁ ସେହି ଅବସ୍ଥାରେ ବର୍ତ୍ତମାନ ବ୍ରହ୍ମା ଭଗବାନଙ୍କୁ ଯେତେବେଳେ ପ୍ରଣାମ କରୁଛନ୍ତି ଆମେ କାଲି ଗତକାଲି କହୁଥିଲେ ଅଷ୍ଟାଙ୍ଗ ପ୍ରଣାମ କରୁଛନ୍ତି ସାଷ୍ଟାଙ୍ଗ ପ୍ରଣାମ ଦଣ୍ଡବତ ଦଣ୍ଡବତ କହିଲେ ଅଷ୍ଟଅଙ୍ଗ ଅଷ୍ଟଅଙ୍ଗ କ'ଣ କ'ଣ ଅଷ୍ଟାଙ୍ଗ ଦୁଇ ଅସ୍ତ ଗୋଟିଏ ବକ୍ଷ ତିନି ଜଙ୍ଘ ଜାନ ଚାରି ପାଦ ପାଞ୍ଚ ଆଉ ତିନିଟାର ସୂକ୍ଷ୍ମ ମନ ବୁଦ୍ଧି ଏବଂ ବଚନ ମନ ବୁଦ୍ଧି ଏବଂ ବଚନ ଅଷ୍ଟାଙ୍ଗ ମନରେ ମଧ୍ୟ ଚିନ୍ତା କରିବା ନା ପ୍ରଣାମ କଲାବେଳେ ଏବଂ ବୁଦ୍ଧି ମଧ୍ୟ ଲଗେଇବା କେତେ ରହିଛି ବର୍ତ୍ତମାନ ଅଷ୍ଟାଙ୍ଗ ଷଷ୍ଠାଙ୍ଗ ପ୍ରଣ କରୁଛନ୍ତି ବୁଦ୍ଧି ଭଗବାନଙ୍କ ସ୍ମରଣ କରୁଛନ୍ତି ପୁନଃ ପୁନଃ ବଚନ କଥାରେ ଦଣ୍ଡବତ ଖାଲି କଥାରେ କହିଦେଲେ ହେବନି କରିବାକୁ ପଡ଼ିବ ଦଣ୍ଡବତ ତେଣୁ ଏଇଭଳିଆ ଦଣ୍ଡବତ କହୁଛନ୍ତି ଆମେ ଦଣ୍ଡବତ କରିଦେଲେ ଗୋଟେ ଥର କରିଦେଲେ ହେବ କିନ୍ତୁ ବ୍ରହ୍ମା କେମିତି କରିବେ 360 ଡିଗ୍ରୀ ଚାରି ମୁଣ୍ଡ ନା ଗୋଟିଏ ମୁଣ୍ଡ ଲଗେଇଲେ ସେଟା ପୂର୍ଣ୍ଣ ହେଲାନି ନା 1/4 ହେଲା ଦଣ୍ଡବତ ତେଣୁ ପୁନଃ ପୁନଃ ପୁଣି ଉଠିକିରି ଆର ମୁଣ୍ଡରେ ଲଗୁଛନ୍ତି ଏ ମୁଣ୍ଡ ରହିଲା ଗୋଟେ ମୁଣ୍ଡରେ ଗଲେ ତାପରେ ଏମିତି କରିବେ ତାପରେ ଏମିତି ଇଏ ବି ଗୋଟେ ମୁଣ୍ଡ ଭଗବାନଙ୍କର ସବୁଆଡ଼େ ବ୍ରହ୍ମାଙ୍କର ମୁଖ କ'ଣ ମୁଖ ଅଛି ଚତୁରାନନ ସେ ତେଣୁ ଆରପଟେ ବି ଲଗେଇବେ କୋଟିଆ ପୂର୍ବରୁ ବର୍ଣ୍ଣନା କରାଯାଇଛି ଖାଲି ମସ୍ତକ ଯେଉଁ ରହିଛି ମୁକୁଟ ରହିଛି ମୁକୁଟର ଯେଉଁ ଅଗ୍ରଭାଗ ସେ ଅଗ୍ରଭାଗରେ ଭଗବାନ ପାଦପଦ୍ମକୁ ସ୍ପର୍ଶ କରୁଛନ୍ତି ତେଣୁ ଉଠାୟ ଉଠାୟ କୃଷ୍ଣସ୍ୟ ଭଗବାନଙ୍କର ଚିରସ୍ୟ ପାଦ ପତନ ଧାରେ ପଡ଼ିକି ସାଙ୍ଗେ ଉଠିଯାଉନାହାନ୍ତି କାରଣ ଏତେ ଭାବ ଯୁଗର କଥା ଭାବର କଥା ଇଏ ତେଣୁ ଆମର ଭାବ ନାହିଁ ଆମେ ସାଙ୍ଗରେ ପଡ଼ି ଉଠିଯାଉଛେ ଯେଉଁମାନେ ଆମର ମାୟାପୁର କଥା ମୁଁ ମନେ ପଡ଼ୁଛି ମାୟାପୁର ଯେଉଁମାନେ ଆସନ୍ତି ମାୟାପୁର ଧାମକୁ ଆସିଛନ୍ତି ବହୁତ ଦୂରରୁ ଆସିଛନ୍ତି ତେଣୁ ଗଡ଼ିଯାଆନ୍ତି ଏବଂ ସେଠି ଯେଉଁ ପ୍ରଣାମ କରନ୍ତି ଆଉ ଶୀଘ୍ର ଉଠନ୍ତି ନାହିଁ ସେଇଟା ଗୋଟେ ସମସ୍ୟା ହେଇଯାଏ କାରଣ ଆମର ଇଏ ବୁର୍ଲା ଇସ୍କନ ଭଳି ମାୟାପୁର ଇସ୍କନ ନୁହଁ ହଜାର ହଜାର ଭକ୍ତ ଆସୁଛନ୍ତି ସକାଳଠୁ ଆରମ୍ଭ କରି କ'ଣ ମଙ୍ଗଳାରତୀଠୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ହଜାର ହଜାର ଭକ୍ତ ଆସୁଛନ୍ତି ଭିଡ଼ ଜାଗା ନାହିଁ ତାହେଲେ ଜଣେ ପ୍ରଣାମ କରିବ ମାନେ ଜଣେ ଚଳିବ ତାଙ୍କ ଉପରେ ତେଣୁ ସବୁବେଳେ ସେଇଟା ଆନାଉନ୍ସ କରାଯାଏ ସକାଳେ 5ଟା ବେଳେ ମଙ୍ଗଳାରତୀ ସମୟରେ ସବୁ ଆନାଉନ୍ସ କରାଯାଏ ଯେଉଁମାନେ ପ୍ରଣାମ କରିବେ ଗୋଟେ ସାଇଡ଼୍ରେ କରନ୍ତୁ ନହେଲେ ବେଶୀ ସମୟ କରନ୍ତୁ ନାହିଁ ଶୀଘ୍ର ପ୍ରଣାମ କରି ଉଠନ୍ତୁ ପ୍ରଣାମ କଲେ ତ ଭାବ ଆସୁଛି ନା ସ୍ମୃତ 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 ପୁନଃ ପୁନଃ ଭାବ ଆସୁଛି ଆଉ ସେ କ'ଣ ସାଙ୍ଗେ ସାଙ୍ଗେ ଉଠି ପଡ଼ୁଛନ୍ତି ଚିରଂ ବୋଲି କହିଲା ଚିରସ୍ୟ ପାଦୟ ପତନ ଭଗବାନ ପାଦ ପଦ୍ମରେ ବହୁତ ସମୟ ଧରି ପଡ଼ିକି ରହୁଛନ୍ତି ପୁଣି ଉଠୁଛନ୍ତି ଏଠି ବର୍ତ୍ତମାନ କାଳରେ ବର୍ଣ୍ଣନା କରାଯାଇଛି ଏଇଟା ଏଇଟା ବର୍ତ୍ତମାନ କାଳରେ ବର୍ଣ୍ଣନା କରାଯାଇଛି ଆଚାର୍ଯ୍ୟ ସେମାନେ କହନ୍ତି କାହିଁକି ନା ସୁଖଦେବ ଗୋସ୍ୱାମୀ ଦେଖୁଛନ୍ତି ରିଲାଟିଭ୍ ଦେଖୁଛନ୍ତି ବ୍ରହ୍ମା ଯେଉଁ ଭଗବାନଙ୍କ ପାଦ ପଦ୍ମରେ ମସ୍ତକ ନତ କଲେ ପ୍ରଣାମ କଲେ ସାଷ୍ଟାଙ୍ଗ ଦଣ୍ଡବତ କଲେ ଏଇଟା ହେଉଥିଲା କେବେ ହେଇଥିଲା ଏଇଟା 5000 ବର୍ଷ ତଳର ଘଟଣା ଭଗବାନ ଦ୍ୱାପର ଯୁଗର ଅନ୍ତିମରେ ଆସିଥିଲେ ତା ଭିତରେ 5000 ବର୍ଷ ଚାଲିଗଲାଣି ତେଣୁ ସୁଖଦେବ ଗୋସ୍ୱାମୀ ଯେତେବେଳେ କହୁଛନ୍ତି ଭଗବାନ ଚାଲିଯିବାର 30 ବର୍ଷ ପରେ ଘଟଣାଟି ହେଇଛି ସୁଖଦେବ ଗୋସ୍ୱାମୀ ଯେଉଁ କହିଥିଲେ କଥା 30 ବର୍ଷ ପରେ 35 ବର୍ଷ ଭଗବାନ ଭଗବାନ ଚାଲିଯିବାର 30 ବର୍ଷ ପରେ 30 ବର୍ଷ ପରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜକୁ ଏ ଭାଗବତ କଥା କରିଛନ୍ତି ପଦ୍ମପୁରାଣରେ ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି ତେଣୁ 30 ବର୍ଷ ପରେ ମାନେ ଏ ଘଟଣାଟା କେବେ ହେଇଥିଲା ନା ଭଗବାନ ପାଖାପାଖି 125 ବର୍ଷ ଲୀଳା କରିଥିଲେ ଏଇ ଯେଉଁ ଲୀଳାଟି ହେଇଥିଲା ଭଗବାନ 5 ବର୍ଷର ଲୀଳା 5 ବର୍ଷର ଲୀଳା ହେଇଥିଲା ଗୋଟିଏ ବର୍ଷ କାଳ ଏଇ ଲୀଳା ଚାଲିଥିଲା ତେଣୁ 6ଷ୍ଠ ବର୍ଷ ପର୍ଯ୍ୟନ୍ତ ଏ ଲୀଳା ଚାଲିଥିଲା ବ୍ରହ୍ମା ଯେଉଁ ଭଗବାନଙ୍କୁ ପ୍ରଣାମ କରୁଛନ୍ତି 6ଷ୍ଠ ବର୍ଷରେ ତା ଭିତରେ 119 + 30 49 ବର୍ଷ ହେଇଗଲାଣି କିନ୍ତୁ ସୁଖଦେବ ଗୋସ୍ୱାମୀ ଦେଖୁଛନ୍ତି ସେଠି ଲୀଳା କରୁଛନ୍ତି ବ୍ରହ୍ମା ତେଣୁ ଭଗବାନଙ୍କ ଲୀଳାକୁ କୁହାଯାଏ ନିତ୍ୟଲୀଳା ନିତ୍ୟଲୀଳା ପ୍ରତିଷ୍ଠ ସବୁ ନିତ୍ୟଲୀଳା ନିତ୍ୟଲୀଳା କାହିଁକି କୁହାଯାଏ ନା ଭଗବାନଙ୍କ ଲୀଳା ଅତୀତରେ ହେଇଥିଲା ତା ନୁହଁ ଅଧ୍ୟାପ୍ୟ ସେଇ ଲୀଳା କରେ ଗୌର ରାୟ କୋନ୍ କୋନ୍ ଭାଗ୍ୟବାନ ଦେଖିବାର ପାଏ ଯେଉଁମାନେ ଭାଗ୍ୟବାନ ବ୍ୟକ୍ତି ସେମାନେ ଲୀଳାକୁ ଦର୍ଶନ କରନ୍ତି। ମହାପ୍ରଭୁଙ୍କ ଲୀଳା, ଭଗବାନଙ୍କ ଲୀଳା, ନିତ୍ୟ ଲୀଳା। ଭଗବାନଙ୍କର ବର୍ତ୍ତମାନ ମଧ୍ୟ କେଉଁଠି ଚାଲିଥିବ ସେ ଲୀଳା, ବ୍ରହ୍ମା ମଧ୍ୟ ମୋହିତ ହେଇକି କେଉଁଠି ପ୍ରଣାମ କରୁଥିବେ। ଏଇ ଯେଉଁ ଲୀଳାଟି ସ୍ମୃତିଆ ପୁନଃ ପୁନଃ, ଏଇ ଯେଉଁ ଲୀଳାଟି ବ୍ରହ୍ମା ମଧ୍ୟ କେଉଁଠି ଏ ଲୀଳାଟି ଚାଲିଥିବ, କେଉଁ ବ୍ରହ୍ମାଣ୍ଡରେ ଏଇ ଲୀଳା ଚାଲିଥିବ। ଆସନ ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡ ରହିଛି, ଗୋଟିଏ ନୁହଁ କି ଦୁଇଟା ନୁହଁ, ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡ। ତେଣୁ କେଉଁ ବ୍ରହ୍ମାଣ୍ଡରେ, ଯେମିତି ସୂର୍ଯ୍ୟ, ବର୍ତ୍ତମାନ ସୂର୍ଯ୍ୟ ସକାଳ 8:40 ହେଲା, ଆଉ ଅଧଘଣ୍ଟା ପରେ ପାକିସ୍ତାନରେ ପୁଣି 8:40 ହେବ, ଆଉ ଅଧଘଣ୍ଟା ପରେ ଆଉ ଟିକେ ପଶ୍ଚିମକୁ ଗଲେ ଆରବ କଣ୍ଟ୍ରିରେ ସବୁ ହେବ। ଏଇଭଳି ଭାବରେ ଚାଲିଥିବ, ସବୁ ସମୟରେ 8:40 ରହିଥିବ, ସବୁବେଳେ କେଉଁଠି ନା କେଉଁଠି 8:40 ରହିଥିବ। ଇଏ ହେଉଛି ନିତ୍ୟ ଲୀଳା ଭଗବାନଙ୍କର, ସବୁଠେଇ ଲୀଳା ଚାଲିଛି ଭଗବାନଙ୍କ ଲୀଳା। ତେଣୁ ସୁଖଦେବ ଗୋସ୍ୱାମୀ ଭଗବାନଙ୍କ କଥା ଯେତେବେଳେ କହୁଛନ୍ତି, ଶୁଦ୍ଧ ଭକ୍ତ ଭଗବାନ କଥା ଯେତେବେଳେ କହୁଛନ୍ତି, ଭଗବାନ ସେଠି ଆବିର୍ଭାବ ହେଉଛନ୍ତି, ସେ ଲୀଳା ପ୍ରକଟ ହୁଏ। ଭଗବାନ ଯେଉଁ ନାମ ନିଅନ୍ତି, ଶୁଦ୍ଧ ନାମ କହିଲେ ସେ ଲୀଳା ଆସେ, ତାଙ୍କର ଯିବାକୁ ଆସେ, ଯିବାର ସ୍ପର୍ଶ କରେ, ନୃତ୍ୟ କରେ, ସେ ଲୀଳା ଭଗବାନଙ୍କ ଲୀଳା। ତେଣୁ ଏଇ ଯେଉଁ ବର୍ତ୍ତମାନ କାଳରେ କୁହାଯାଇଛି, ଏଇଟା ବର୍ମା କରୁଛନ୍ତି, ଆସ୍ତେ ରହିକରି ସେଠି ପ୍ରଣାମ କରୁଛନ୍ତି, କରିଥିଲେ କହୁନି, କରୁଛନ୍ତି ମାନେ ଦେଖିଲେ, ଦେଖୁଛନ୍ତି ସେ ସୁଖଦେବ ଗୋସ୍ୱାମୀ ଦେଖୁଛନ୍ତି ଭଗବାନ ଲୀଳାକୁ। ବିଶ୍ୱନାଥ ଆଚାର୍ଯ୍ୟ ତାକୁ ଅନେକ ଜଣ ଆଚାର୍ଯ୍ୟ ମଧ୍ୟ କହିଛନ୍ତି ଏ କଥା। ତେଣୁ ଇଏ ବ୍ରହ୍ମା ଯେଉଁ ପ୍ରଣାମ କରୁଛନ୍ତି ଭଗବାନଙ୍କୁ, ପ୍ରଣାମ କରୁଛନ୍ତି, ଆସ୍ତେ ମହିତ୍ୱଂ ପ୍ରାକ୍ ଦୃଷ୍ଟଂ, ଭଗବାନ ମହିମା ସେ ଭାବୁଥିଲେ ଏ ସାଧାରଣ ବାଳକ ଜଣେ ଇଏ ଭଗବାନ ନୁହନ୍ତି, ସାଧାରଣ ଭଗବାନ ହେଇଥିଲେ ଏଇ ଯେଉଁ ଗୌଡ଼ ପିଲାମାନଙ୍କର, ବୈଶ୍ୟ ପିଲାମାନଙ୍କର ତାଙ୍କର ଅଣ୍ଡା ଖାଇଥାନ୍ତି। ଭଗବାନ ହେଇକିରି ଭଗବାନଙ୍କୁ ଭୋଗ ଲଗାଇବା ପାଇଁ ଆପଣ ଭୋଗ ଲଗଉଛନ୍ତି, କିଭଳି ଭୋଗ ଲଗଉଛନ୍ତି, 10,00,000 କରୁଛନ୍ତି, କ'ଣ ଆପଣ କହିବେ, କିଭଳି ଭୋଗ ଲଗାନ୍ତି, ଖାଲି ପତ୍ର ପଡ଼ିଦେଲେ ହବ ନାହିଁ, ଆମର ଶିଶୁ ଗୌରବ ବିଷୟ ମହାରାଜ କହନ୍ତି ଭାବର ସେମିତି କରାଯାଏ, ଶିଶୁ ଗୌରବ ବିଷୟ ମହାରାଜ କହନ୍ତି, ଯେଉଁଭଳି ଭାବରେ ପ୍ରଭୁ ଆପଣ ଯେଉଁଭଳି ଭାବରେ ମାତା ଯଶୋଦାଙ୍କର ସ୍ତନ୍ୟପାନ କରିଥିଲେ, ଯେଉଁଭଳି ଭାବରେ ସୁଦାମାଙ୍କର କ'ଣ ଚୁଡ଼ାକୁ ଖାଉ ଗ୍ରହଣ କରିଥିଲେ, ଯେଉଁଭଳି ଭାବରେ ଶବରୀଙ୍କର କୋଳିକୁ ଅଣ୍ଡା କୋଳିକୁ ଗ୍ରହଣ କରିଥିଲେ, ଏଇଭଳି ଭାବରେ ଆପଣ ଏଇ ପ୍ରସାଦ ଭୋଗକୁ ଗ୍ରହଣ କରନ୍ତୁ। ଭକ୍ତ ଭାବଭକ୍ତ ସବୁ ସେମାନେ ସବୁ ଭଗବାନ ଲଗେଇଛନ୍ତି, ଭୋଗ ଲଗେଇଛନ୍ତି, ଭଗବାନ ସେଇଟା ଖାଇଛନ୍ତି, ଭଗବାନ ଗ୍ରହଣ କରିଛନ୍ତି। ତେଣୁ ଭଗବତ ଗୀତାରେ ଏଇ ଯେଉଁ ଶ୍ଳୋକଟି ଅଛନ୍ତି, ପତ୍ରଂ ପୁଷ୍ପଂ ଫଳଂ ତ୍ୱୟଂ, ଯେଉଁମାନେ ଭକ୍ତା କହିଛନ୍ତି, ଏହି ଶ୍ଳୋକଟିକୁ ଦୁଇଥର କୁହାଯାଇଛି। ଭାଗବତ ମଧ୍ୟ ଏହି ଶ୍ଳୋକଟିକୁ କହିଛନ୍ତି, ଭଗବାନ ସୁଦାମାଙ୍କୁ କହିଛନ୍ତି, ସୁଦାମା ଭଗବାନଙ୍କ ସହପାଠୀ ଥିଲେ, ଉଜ୍ଜୟିନୀରେ ପାଠ ପଢ଼ୁଥିଲେ, ଭଗବାନ ତାଙ୍କ ପାଖରେ ଥିଲେ, ସହପାଠୀ ଥିଲେ। ତେଣୁ ଏହି ଶ୍ଳୋକଟି ଯେତେବେଳେ ଭଗବାନ ତାଙ୍କୁ କହିଛନ୍ତି, ସେ ଶ୍ଳୋକର ଭାବାର୍ଥରେ ଜଣେ ଆଚାର୍ଯ୍ୟ କହୁଛନ୍ତି, ପତ୍ର ଆମେ ଖାଇପାରିବା, ପୁଷ୍ପ କ'ଣ କି ଖାଏ, ପୁଷ୍ପକୁ ଆଗ୍ରହଣ କରିବା କଥା, ଆମେ ପୁଷ୍ପ ଲାଗିଲେ ଆମେ କ'ଣ ଖାଇଦେଉଛୁ, ଆମେ ଆଗ୍ରହଣ କରୁଛେ, କେତେ ସୁନ୍ଦର ପୁଷ୍ପ, ହଁ ଆଗ୍ରହଣ କଲା ମାନେ ଭଗବାନଙ୍କ ସ୍ମରଣ ଆସିବ, କେମିତି ଭଗବାନ କହିଛନ୍ତି ଭଗବତ ଗୀତାରେ କ'ଣ, ପୁଣ୍ୟଗନ୍ଧା ପୃଥିବ୍ୟାଞ୍ଚ, ଏ ଯେଉଁ ଗନ୍ଧ ସବୁ ଆସୁଛି, ଇଏ ହେଉଛି ଭଗବାନ ପୃଷ୍ଠ ରହିଛନ୍ତି, ପୁଣ୍ୟଗନ୍ଧା ପୃଥିବ୍ୟାଞ୍ଚ, ତେଣୁ ଏଇଟା ଆଗ୍ରହଣ କରିବା କଥା। କିନ୍ତୁ ଭଗବାନ ଏଭଳି ମୋହିତ ହେଇକି ରହିଛନ୍ତି ଭକ୍ତର ଭାବରେ, ସେ ସେଇଟାକୁ ମଧ୍ୟ ଖାଇଦେଉଛନ୍ତି, ପୁଷ୍ପକୁ ମଧ୍ୟ ଖାଇଦେଉଛନ୍ତି। ଯେଉଁଭଳି ଭାବରେ ବିନ୍ଦୁରଙ୍କର ପତ୍ନୀ ଭଗବାନଙ୍କୁ ଭୋଗ ଲଗାଉଥିଲେ, କେମିତି କଦଳୀ ଚୋପାକୁ ଦେଉଥିଲେ, କଦଳୀକୁ ଫିଙ୍ଗି ଦେଉଥିଲେ, ଇଏ ହେଉଛି ଭାବର କଥା। ଦୁର୍ଯ୍ୟଧନେ କୋ ଭୋଗ ନ ଖାୟୋ, ରୁଖ ସା କବି ଦୁର୍ଘର ଖାୟୋ, ଏ ପ୍ରେମ ପୂଜାରୀ ରାଧେ ଶ୍ୟାମ ଶ୍ୟାମ ମାଧବ ମଦନ ମୁରାରୀ ରାଧେ ଶ୍ୟାମ ଶ୍ୟାମ ଜୟ ହେ कब पड़ी मन हारी राधे राम श्याम के कब पड़ी मन हारी राधे श्याम ମୁଁ ସେ ଖାତାରେ ଲେଖିଥିଲା ମୁଁ ଆଣିନି ସେ ବହିଟା ଦୁର୍ଯ୍ୟୋଧନ କେତେ ପ୍ରକାର ଭୋଗ କରିଥିଲେ ଦୁର୍ଯ୍ୟୋଧନ ଭାବୁଥିଲେ ଭଗବାନ ଯେଉଁ ଆସିଛନ୍ତି ତାଙ୍କର ସମୁଦି ଆମର ନିଜ ଲୋକ ଆଉ ଏଭଳି ଭାବରେ ରୋଷବାସ କରି ଖାଇବାକୁ ଦେବି ସେ ପାଣ୍ଡବ ପକ୍ଷରେ ଯେଉଁ ରହିଛନ୍ତି ଆମକୁ ପଳାଇ ଆସିବେ ଭାବୁଥିଲେ କିନ୍ତୁ ଭଗବାନ ସେଠି ଗଲେ ନାହିଁ ଗଲେ ବିଦୁରଙ୍କ ଘରକୁ ଗଲେ ବିନା ନିମନ୍ତ୍ରଣରେ ଗଲେ ଏବଂ ବିଦୁର ସେ ସମୟରେ ନଥିଲେ କୁହାଯାଏ ବିଦୁର ସେ ସମୟରେ ନଥିଲେ ମାର୍କେଟକୁ ଯାଇଥିଲେ କ'ଣ ଆଣିବା ପାଇଁ କିଣାକିଣି କରିବା ପାଇଁ ହସ୍ତିନାପୁର ମାର୍କେଟ ଯାଇଥିଲେ ଦିଲ୍ଲୀ ମାର୍କେଟ କିନ୍ତୁ ଘରେ ତାଙ୍କର ପତ୍ନୀ ଅଛନ୍ତି ବିଦୁରଙ୍କର ପତ୍ନୀ ତେଣୁ ଭଗବାନ ସେଠି ଆସି ଉଭା ହୋଇଗଲେ ବିଦୁରଙ୍କର ପତ୍ନୀ ଏଭଳି ଭାବ ବିଭୋର ହୋଇଗଲେ କଦଳୀ କାନ୍ଦିଟି ଥିଲା କଦଳୀ କାନ୍ଦିଟିକୁ ଲଗେଇଦେଲେ ଚୋପା ସବୁ ଦେଉଛନ୍ତି ଭଗବାନ ଭଗବାନ ସବୁ ଚୋପା ଖାଉଛନ୍ତି କଦଳୀ ଫିଙ୍ଗା ହେଇଯାଉଛି ବିଦୁର ଆସି ଦେଖିଦେଲେ ଭାବର କଥା ଆମେ ସେ ସ୍ତରକୁ ଯାଇନି ତେଣୁ ଏଇଭଳି ଭାବର ସ୍ତରରେ ବର୍ତ୍ତମାନ ବ୍ରହ୍ମା ରହିଛନ୍ତି ଭଗବାନଙ୍କୁ ବର୍ତ୍ତମାନ ସବୁ ଚାଲିଛି ଆସ୍ତେ ଭଗବାନଙ୍କର ଏଇଭଳି ଭାବରେ ମହିମା ଦର୍ଶନ କରୁଛନ୍ତି କେତେ ଭଗବାନ ନିଜକୁ ବିସ୍ତାର କରିଛନ୍ତି ଯେତେ ସଂଖ୍ୟକ ବକ୍ସା ଥିଲେ କେତେ ସଂଖ୍ୟକ ଗୋପବାଳକ ଥିଲେ ଭଗବାନ ନିଜକୁ ସେତିକି ସଂଖ୍ୟକ ବିସ୍ତାର କରିଛନ୍ତି ବିସ୍ତାର କରି ସେ ଲୀଳା ଚାଲିଛି ଗୋଟିଏ ବର୍ଷ କାଳ ଲୀଳା ଚାଲିଲାଣି ଗୋଟିଏ ବର୍ଷ କାଳ ବ୍ରହ୍ମାଙ୍କର ଗୋଟିଏ ତ୍ରୁଟି ଯେତେବେଳେ ବିତିଯାଇଛି ସେତେବେଳେ ଏତିକି ଲୀଳା ହୋଇଯାଇଛି ଗୋଟିଏ ତ୍ରୁଟି ତ୍ରୁଟିର ହିସାବ ଅଛି ଗୋଟିଏ ସେକେଣ୍ଡର 1687 ଭାଗରେ ଭାଗେ ଗୋଟେ ସେକେଣ୍ଡର 1687 ଭାଗରେ ଭାଗେ ହେଉଛି ଗୋଟେ ତ୍ରୁଟି ଏତିକି ସମୟ ବ୍ରହ୍ମାଙ୍କର ଯେତେବେଳେ ବ୍ୟତୀତ ହୋଇଯାଇଛି ତା ଭିତରେ ଆମର ଭୌତିକ ଜଗତରେ କ'ଣ ପୃଥିବୀ ପୃଷ୍ଠରେ ଗୋଟିଏ ବର୍ଷ ଚାଲିଯାଇଛି ଗୋଟିଏ ଏକ ଅବ୍ଦ ଗୋଟିଏ ବର୍ଷ ଚାଲିଯାଇଛି ଭଗବାନ ଏଇଭଳି ଭାବରେ କୁମାର ବୟସ ଲୀଳା ଯେଉଁ କରିଥିଲେ ପଞ୍ଚମ ବର୍ଷରେ କରିଥିଲେ ତାଙ୍କ ସାଙ୍ଗ ବାଳକମାନେ ଯାଇକରି ଗୃହକୁ ଯେତେବେଳେ ଯିବେ ସେତେବେଳେ ସେ କହିବେ ଆଜି କୃଷ୍ଣ ଅଘାସୁରକୁ ବଦ୍ଧ କଲେ ଷଷ୍ଠ ବର୍ଷରେ ଯାଇ କହିବେ ଏଣୁ ଗୋଟିଏ ବର୍ଷ କାଳ ପଳେଇଯାଇଛି ସମସ୍ତଙ୍କର ଗୋଟିଏ ବର୍ଷ କାଳ ପଳେଇଯାଇଛି ତେଣୁ ଏ ଲୀଳାଟି କ'ଣ ପାଇଁ ହୋଇଥିଲା ସେଥିପାଇଁ ସୁଭଦ୍ର ଗୋସ୍ୱାମୀ ଏଇଟା ବର୍ଣ୍ଣନା କରୁଛନ୍ତି ତେଣୁ ଏଇ ଯେଉଁ ଭଗବାନଙ୍କର ମହିମା ଦେଖିବେ ଆସ୍ତେ ମହିତମ ଭଗବାନଙ୍କର ଏଭଳି ମହିମା ଆମର ସେଦିନ ଯେଉଁ ଆସିଥିଲେ ମହାରାଜ ବୈଷ୍ଣବ ଭକ୍ତେଶ୍ୱର ବୈଷ୍ଣବ ମହାରାଜ ସେ କଥା କହୁଥିଲେ ବ୍ରହ୍ମା କଥା ଏ ସବୁଟି ଆସିବ ଆ ପର ଅଧ୍ୟାୟରେ ଆସିବ ସେ କଥା କହୁଥିଲେ ଆ ପର ଅଧ୍ୟାୟରେ 14 ଅଧ୍ୟାୟରେ ସେଇଟା ସେ ସବୁଟି କହିବେ ଜାଣନ୍ତ ଏବ ଜାଣନ୍ତୁ କିମ୍ ବହୁତିଆ ନମେ ପ୍ରଭୁ ମନସା ବପୁଷ ବାଚ ବୈଭବ ତପ ଗୋଚର ଏ 14 ଅଧ୍ୟାୟ ଆସିବ ଆ ପର ଅଧ୍ୟାୟରେ ଖାଲି ସ୍ତୁତି ଚାଲିବ 14 ଅଧ୍ୟାୟ ସ୍ତୁତି ବ୍ରହ୍ମା ସ୍ତୁତି କରିଛନ୍ତି ଭଗବାନ ତତ୍ତ୍ୱରେ ଜାଣିବା ପାଇଁ ସ୍ତୁତିର ଆବଶ୍ୟକତା ରହିଛି ସ୍ତୁତି ମାଧ୍ୟମରେ ଆମେ ଜାଣିବା ବ୍ରହ୍ମା ଭଗବାନଙ୍କ ତତ୍ତ୍ୱରେ ତତ୍ତ୍ୱ କଥା ଜାଣିବା ସେଇ ଶ୍ଳୋକରେ କହିଛନ୍ତି କଥା ତାହେଲେ ସେଇ 14 ଅଧ୍ୟାୟରେ ଜାଣନ୍ତ ଏବ ଜାଣନ୍ତୁ କିମ୍ କିଏ କହିପାରନ୍ତି ମୁଁ ଭଗବାନ ଜାଣିଯାଇଛି ବହୁତ୍ୟା ନ ପ୍ରଭୁ ମୁଁ ବଡ଼ କଥା କହୁନାହିଁ ବହୁତ୍ୟା ନମ ପ୍ରଭୁ ମନସୁ ବପୁସୁ ବାଚୁ ମନ ଦ୍ୱାରା ମୁଁ ଆପଣଙ୍କୁ ଜାଣିପାରୁନାହିଁ ଶରୀର ଦ୍ୱାରା ମଧ୍ୟ ଜାଣିପାରୁନାହିଁ ବଚନ ଦ୍ୱାରା ମଧ୍ୟ ଜାଣିପାରୁନାହିଁ ବୈଭବ ତବ ଅଗୋଚର ଆପଣଙ୍କ ଯେଉଁ ବୈଭବ ଏଇଟା ଚିନ୍ତା କରୁଛନ୍ତି ସେ କଥା ମହିତମ୍ ଭଗବାନ ମହିମା ଭଗବାନ ବ୍ରହ୍ମା ପ୍ରଥମେ ଦେଖିଲେ ବ୍ରହ୍ମା ଯେତେବେଳେ ସୃଷ୍ଟି ହେଲେ ସେହି ସମୟରେ ନିଜେ ଚେଷ୍ଟାରେ ଜାଣିବା ପାଇଁ ଚାହୁଁଥିଲେ ସେ କେଉଁଠୁ ଆସିଲେ କିଏ କ'ଣ ତାଙ୍କ ପରିଚୟ ବହୁତ ବର୍ଷ କାଳ ସେ ଯେଉଁ ପଦ୍ମରେ ଥିଲେ ଗର୍ଭଦୋସାଇ ବିଷ୍ଣୁଙ୍କର ନାଭି ପଦ୍ମରେ ସେଇ ପଦ୍ମନାଡ଼ ଭିତରେ ପ୍ରବେଶ କଲେ ହଜାର ବର୍ଷ କାଳ ଚାଲିଗଲା ମଧ୍ୟ ସେ ଜାଣିପାରିଲେ ନାହିଁ ତାପରେ ପୁଣି ଫେରିକିରି ଆସିଲେ ଫେରିକିରି ଆସିଲା ପରେ ଏ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଦୁଇଟି ଶବ୍ଦ ଶୁଣିଲେ ତ ଏବଂ କ ଦୁଇ ଥର ଶୁଣିଲେ ତେଣୁ ସେ ତପସ୍ୟା କଲେ। ତପସ୍ୟା କଲା ପରେ ଭଗବାନ ତାଙ୍କୁ ଏଇ ରୂପ ଦେଖାଉଛନ୍ତି, ଭଗବାନ ତାଙ୍କର ନିଜ ରୂପ ଧାମ ସହିତ ପ୍ରକଟ ହୋଇଛନ୍ତି। ତେଣୁ ସେଇ ରୂପ ଦେଖିକରି ଭଗବାନଙ୍କର ବ୍ରହ୍ମା ଏ ବ୍ରହ୍ମସଂହିତା ରଚନା କରିଛନ୍ତି। ଗୋବିନ୍ଦ ମହାଦି ପୁରୁଷ ତମଂ ଭଜାମି, ଏ ଯେଉଁ ଅଧ୍ୟାୟ ଏଇଟାକୁ ଭାଗବତଙ୍କର ସାର ବୋଲି କୁହାଯାଏ। ଏଥିରେ 100ଟି ଅଧ୍ୟାୟ ଥିଲା, ବର୍ତ୍ତମାନ କିନ୍ତୁ ଗୋଟିଏ ଅଧ୍ୟାୟ ରହିଛି, ପଞ୍ଚମ ଅଧ୍ୟାୟ। ମହାପ୍ରଭୁ ଯେତେବେଳେ ଯାଇଥିଲେ ଦାକ୍ଷିଣାତ୍ୟକୁ ସେତେବେଳେ ସେ ଉଦ୍ଧାର କରିଛନ୍ତି, ବ୍ରହ୍ମ ସଂହିତାକୁ ଉଦ୍ଧାର କରିଛନ୍ତି। ଏ ଅନୁଭୂତ ପୁସ୍ତକ ବ୍ରହ୍ମାଙ୍କ ଦ୍ୱାରା ରଚିତ ହୋଇଛି। ଏବେ ଗୋଟିଏ ଅଧ୍ୟାୟ କେବଳ ରହିଛି, ପଞ୍ଚମ ଅଧ୍ୟାୟ, କିନ୍ତୁ ସେତେବେଳେ 100ଟି ଅଧ୍ୟାୟ ଥିଲା, ମୂଳ ଲେଖାରେ 100ଟି ଅଧ୍ୟାୟ ରହିଛି, ବର୍ତ୍ତମାନ ଲୋପ ପାଇଯାଇଛି। ତେଣୁ ଯାହା ହଉ, ଏଇ ଯେଉଁ ବ୍ରହ୍ମା ଏ ଭଗବାନଙ୍କ ମହିମାକୁ ଚିନ୍ତା କରୁଛନ୍ତି, ଆସ୍ତେ ମହିତମ ଭଗବାନଙ୍କ ମହିମା ଭଗବାନ ନିଜେ ଜାଣିପାରୁନାହାନ୍ତି। ଯେଉଁ ରହିଛନ୍ତି ଆମର ଅନନ୍ତଦେବ ଶିଶୁ ଶେଷଦେବ ବା ଅନନ୍ତ ଭଗବାନ ଆଦିଦେବ, ଏ ସମଗ୍ର ବ୍ରହ୍ମାଣ୍ଡକୁ ଧାରଣ କରିଛନ୍ତି 1000 ପ୍ରଣାରେ। ଏ ବ୍ରହ୍ମାଣ୍ଡର ଯେଉଁ ବିସ୍ତାର ହେଉଛି 50 କୋଟି ଯୋଜନ, 400 କୋଟି ମାଇଲ, ଏଭଳି ବିସ୍ତାର ବିଶ୍ୱକୁ ଧାରଣ କରିଛନ୍ତି। ତାଙ୍କ 1000 ଫଣାରୁ ଗୋଟିଏ ଫଣାରେ ଧାରଣ କରିଛନ୍ତି, ସୋରିଷ ଭଳି ରହିଛି। ଏବଂ ସେ ଭଗବାନଙ୍କର ଗୁଣଗାନ କରୁଛନ୍ତି, ଗୋଟିଏ ମୁଖରେ ନୁହଁ, ଦୁଇ ମୁଖ ଚତୁରାନନ ଭଗବାନ ଚତୁର୍ମୁଖରେ ଭଗବାନଙ୍କର ଗୁଣଗାନ କରୁଛନ୍ତି। ଏଇ ନାମ ବ୍ରହ୍ମା ଜପେ ଚତୁର୍ମୁଖରେ, ବ୍ରହ୍ମାଙ୍କର ଚରିମୁଖ ଆମର ରହିଛନ୍ତି କିଏ, ରୂପଗୋସ୍ୱାମୀ। ଭଗବାନ ପ୍ରାର୍ଥନା କରିଛନ୍ତି, ପ୍ରଭୁ ମୋତେ ଗୋଟିଏ ମୁଖ ଦେଇଛନ୍ତି, ମୋତେ 100,000,000,000 ମୁଖ ଦିଅନ୍ତୁ, 1,00,000 ଜୁହା ଦିଅନ୍ତୁ, ମୁଁ ଆପଣଙ୍କୁ ଗୁଣଗାନ କରିବି। ଆଦିଦେବ ଭଗବାନଙ୍କୁ ଗୁଣଗାନ କରୁଛନ୍ତି 1000 ମୁଖରେ, ଶେଷ ଅଧୁନା ବି ସମବଶ୍ୟତି ନାଶ୍ୟ ପାର, ଏ ପର୍ଯ୍ୟନ୍ତ ମଧ୍ୟ ଶେଷ ହେଇ ନାହିଁ, ଚାଲି ଗୁଣ ସରି ନାହିଁ ମହିମା। ତେଣୁ ସେ କଥା କହିବେ, ସେ ପ୍ରଭୁ ଜାଣନ୍ତେ ଏବେ ଜାଣନ୍ତି କିମ୍ ବହୁତ ନହେଲେ ପ୍ରଭୁ ମନସ ବପୁ ସାହାଚ ବୈଭବ ତପ ଗୋଚର, ଆମେ କେହି ଜାଣିପାରିବା ନାହିଁ। ଦ୍ୱିତୀୟ ସ୍କନ୍ଦ 6 ଅଧ୍ୟାୟରେ ସେ କଥା ମଧ୍ୟ ନାରଦ ମୁନି କହିଛନ୍ତି, ବ୍ରହ୍ମା କହିଛନ୍ତି। ଯଦିଓ ସେଇ ଭଗବାନଙ୍କ ଲୀଳାକୁ ସବୁ ତତ୍ତ୍ୱରେ ଆମେ ଜାଣୁଛେ, ସବୁ କରୁଛେ, କିନ୍ତୁ ନ ଜଙ୍ଗ ବିନ୍ଦତି ତତ୍ତ୍ୱେନ ଯଶା ଅବତାର କର୍ମାଣି ଗାୟନ୍ତି ଅସ୍ମଦାଦେହ ନ ଜଙ୍ଗ ବିନ୍ଦତି ତତ୍ତ୍ୱେନ ତସ୍ମୈ ଭଗବତେ ନମଃ। କେହି ତାଙ୍କ ତତ୍ତ୍ୱରେ ଜାଣିପାରିବେ ନାହିଁ, ସେଥିପାଇଁ ଭଗବାନ କହିଲେ ନା କଶ୍ଚିତ ମାନ କହିଛି ତତ୍ତ୍ୱତଃ। ଭଗବାନ ବ୍ରହ୍ମା ଏଠି କହୁଛନ୍ତି, ନାରଦ ମୁନି କହୁଛନ୍ତି, ଯଶା ଅବତାର କର୍ମାଣି, ଭଗବାନଙ୍କର ନିଜେ ଆସୁଛନ୍ତି, ଅନେକ ଅବତାର ଆସୁଛନ୍ତି, ଅବତାର ଅସଂଖ୍ୟା, ଅବତାରଙ୍କର ବର୍ଣ୍ଣନ କରିହେବ ନାହିଁ। ଯେମିତି ସମୁଦ୍ରରେ ଯେଉଁ ଗୋଟିଏ ପରେ ଗୋଟିଏ ଚାଲିଛି, ସେଇଭଳି ଭାବରେ ହରେ ସତ୍ୱ ନିଜ ଦିଜା ଭଗବାନଙ୍କର ଯେଉଁ ଅବତାର ରହିଛି, ଯଥା ବିଦାସୀନ କୁଲ୍ୟା, ଗୋଟେ ବିରାଟ ଜଳରାଶିରୁ ଅନେକ ସ୍ରୋତ ବାହାରି ଯାଉଛି, ଯଥା ବିଦାସୀନ କୁଲ୍ୟା ସହସ୍ରଶ ସୁସହସ୍ରଶ ହଜାର ହଜାର ସ୍ରୋତ ରାଶି ଆସିଯାଉଛି, ସେଇଭଳି ଭାବରେ ଭଗବାନଙ୍କର ଅବତାର। ତେଣୁ ସେଇ ଭଗବାନଙ୍କର ଯେଉଁ ରହିଛି କର୍ମ ଇତ୍ୟାଦି, ଭଗବାନଙ୍କ ଜନ୍ମ କର୍ମ ଇତ୍ୟାଦି, ଏସବୁ ଦିବ୍ୟ, ଏଇଟାକୁ ଆମେ ସବୁ ଗାନ କରୁଛୁ। ବ୍ରହ୍ମା ଆମେ କହିଲେ ଅସ୍ମଦାଦୟ କହିଲେ, ଯେ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ର ମରୁତ ସ୍ତୁନ୍ନତି ଦିବ୍ୟସ୍ତବୀ, ବ୍ରହ୍ମା ବରୁଣ ଇନ୍ଦ୍ର ରୁଦ୍ର ଏମାନେ ସବୁ ମୁଖ୍ୟ ମୁଖ୍ୟ ଦେବତାମାନେ ଯାହାଙ୍କର ଗୁଣଗାନ କରନ୍ତି, କିନ୍ତୁ ନ ଜଙ୍ଗ ବିନ୍ଦନ୍ତି ତତ୍ତ୍ୱେନ ତାଙ୍କୁ କେହି ତତ୍ତ୍ୱରେ ଜାଣିପାରନ୍ତି ନାହିଁ, ତସ୍ମୈ ଭଗବତେ ନମଃ ସେ ଭଗବାନଙ୍କୁ ପ୍ରଣାମ କରୁଛି। ଦ୍ୱିତୀୟ ସ୍କନ୍ଦ 6 ଅଧ୍ୟାୟରେ ଭଗବାନଙ୍କର ବିଷୟରେ ଯେତେବେଳେ ନାରଦ ପଚାରିଲେ, ନା ପିତାଜୀ ଆପଣ ତ ସବୁ ସୃଷ୍ଟି କରୁଛନ୍ତି, ଆପଣ ପୁଣି କାହାକୁ ଧ୍ୟାନ କରୁଛନ୍ତି, ଆପଣ ପୁଣି କାହାକୁ ପ୍ରଣାମ କରୁଛନ୍ତି, ଆପଣ କିଏ ଉପରେ ଅଛନ୍ତି କି? ସେହି ପ୍ରଶ୍ନର ଉତ୍ତରରେ ଏ କଥା କହୁଛନ୍ତି ବ୍ରହ୍ମା ନାରଦଙ୍କୁ କହୁଛନ୍ତି। ତେଣୁ ଏଇଭଳି ଭାବରେ ବ୍ରହ୍ମା ଭଗବାନ ମହିମାଙ୍କୁ ସ୍ମରଣ କରି ସ୍ମୃତ୍ୱା ସ୍ମୃତ୍ୱା ଦୁଇଥର ଡାକିଲା, ସ୍ମରଣ ଚାଲିଛି, ସ୍ମୃତା ସ୍ମରଣ କରୁଛନ୍ତି, ମୁଣ୍ଡରେ ସ୍ମରଣ କରୁଛନ୍ତି, ଭଗବାନ ମହିମା ଶେଷ ହେବ ନାହିଁ। ଜୀବନ ଚାଲିଗଲେ ମଧ୍ୟ ଭଗବାନ ମହିମା ଆମେ ପଢ଼ିକିରି ବୁଝିଦେବା ବା ଶୁଣିକିରି ବୁଝିଦେବା ବା ଏସବୁ ନା ଭଗବାନ କହିବେ, ସେ ଆପର ଅଧ୍ୟାୟରେ କହିବେ। ଯେଉଁମାନେ ଆପଣଙ୍କର କୃପା ଲାଭ କରିଛନ୍ତି ସେମାନେ ହିଁ ଆପଣ ବୁଝିପାରିବେ। ତଥାପି ତେ ଦେବ ପଦାମ୍ବୁଜ ଦ୍ୱୟ ପ୍ରସାଦ ଲେସାନୁଗୃହୀତ ହେବ ହି ଜାଣତି ତତ୍ତ୍ୱଂ ଭଗବାନ ମହିମ୍ନ ନ ଜାନ ଏକୋପି ଚିରଂ ବିଚିହ୍ନ। ସେ ବହୁତ ଚଉଦ ଅଧ୍ୟାୟରେ ବହୁତ ଇମ୍ପୋର୍ଟାଣ୍ଟ ଶ୍ଳୋକ ସେ କହିଛନ୍ତି। ସବୁ ଶ୍ଳୋକ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ପ୍ରଭୁପାଦ ମହାରାଜ ତାଙ୍କର ଲେକ୍ଚରରେ ଏସବୁ ସବୁ କୋଟ୍ କରନ୍ତି, ଏସବୁ ଶ୍ଳୋକ କୋଟ୍ କରନ୍ତି। ବ୍ରହ୍ମା ଆପରେ କରିବେ, ସ୍ତୁତି କରିବେ, କ୍ଷମା ପ୍ରାର୍ଥନା କରିବେ। ଏଠି ତେର ଅଧ୍ୟାୟ ଚାଲିଛି, ଆପରେ ଗୋଟିଏ ଶ୍ଳୋକ ପରେ ଆରମ୍ଭ ହେଇଛି ଚଉଦ ଅଧ୍ୟାୟ ବ୍ରହ୍ମାଙ୍କର ସ୍ତୁତି। ଯେତେବେଳେ ମହାପ୍ରଭୁ ଯାଇଥିଲେ ଦାକ୍ଷିଣାତ୍ୟକୁ, ରାୟ ରାମାନନ୍ଦଙ୍କୁ ପଚାରିଥିଲେ ପଢ଼ ଶ୍ଳୋକ ସାଧ୍ୟର ନିର୍ଣ୍ଣୟ, ସାଧ୍ୟ କ'ଣ ସାଧନ କ'ଣ ପଚାରିଥିଲେ। ତେଣୁ ରାୟ ରାମାନନ୍ଦ ସିଏ ହେଉଛନ୍ତି ବିଶାଖ ସଖୀ, ଭଗବାନ ଲୀଳାରେ ସହାୟକ ହୋଇଥିଲେ ରାଧାରାଣୀଙ୍କ ଲୀଳାରେ। ତେଣୁ ସିଏ ପ୍ରଥମେ ବିଷ୍ଣୁ ପୁରାଣରୁ ଆରମ୍ଭ କରିଥିଲେ କଥା, ବର୍ଣ୍ଣାଶ୍ରମ ଚାର ବକ୍ତା ବର୍ଣ୍ଣାଶ୍ରମ ଧର୍ମ ବିଷୟରେ କହିଥିଲେ। ଏଇଟା ହେଉଛି ଆମର ଲକ୍ଷ୍ୟ ଭଗବାନ ପ୍ରାପ୍ତ ହେବା ପାଇଁ, ଏହି ମାଧ୍ୟମରେ ବର୍ଣ୍ଣାଶ୍ରମ ଧର୍ମ ପାଳନ କଲେ ଆମେ ପାଇଯିବା ସାଧ୍ୟ ସାଧନ। ନା ମହାପ୍ରଭୁ ନା ଏହ ବାଗ ଆଗେ କହା ଏଇଭଳି ହେଇକି ଲକ୍ଷ୍ୟ। ଯେତେବେଳେ ରାୟରମଣ ତ କହିଲେ ଯେ ଏଇ ଚଉଦ ଅଧ୍ୟାୟ ଆସିବ ସେ ଶ୍ଳୋକଟି ହେଉଛି କ'ଣ ନା, ଜ୍ଞାନୀ ପ୍ରୟାସ ଉଦପାସ୍ୟ ନମନ୍ତ ଏବ ଜୀବନ୍ତୀ ସମ୍ମୁଖରେ ତା ଭଗବତୀୟ ବାର୍ତ୍ତା ସ୍ଥାନେ ସ୍ଥିତା ସୁଚିଗତାଂ ତନୁଭାନ ମନୋଭି ଯେ ପ୍ରାୟଶ ଜିତ ଜିତ ପ୍ରସି ତୈସ୍ତ୍ରୀ ଲୋକ୍ୟା। ଆ ପର ଅଧ୍ୟାୟରେ ଆସିବ ସେଇଟା ଚଉଦ ଅଧ୍ୟାୟରେ ଆସିବ। ଏଇଟାକୁ ମହାପ୍ରଭୁ କହିଲେ ଏ ହଁ ଏ କଳିଯୁଗ ପାଇଁ ଏଇ ଏଇ ଶ୍ଳୋକଟିକୁ ରେକମେଣ୍ଡ କରିଛନ୍ତି ମହାପ୍ରଭୁ। ଆମେ ଭଗବାନଙ୍କୁ ଜାଣିବା ପାଇଁ ଉପାୟ ହେଉଛି ଏହି ଶ୍ଳୋକଟି, ଜ୍ଞାନୀ ପ୍ରୟାସ ମୋଦପାସ। ଆମେ ନିଜ ଜ୍ଞାନ ମାଧ୍ୟମରେ ଯେଉଁ ବୁଝିବା ପାଇଁ ଚାହୁଁଛେ ସେଇଟାକୁ ତ୍ୟାଗ କରିବାକୁ ପଡ଼ିବ। ଜ୍ଞାନୀ ପ୍ରୟାସ ମୋଦପାସ କ'ଣ କରିବା, ଆଉ ପଢ଼ାପଢ଼ି କରିବାନି କିଛି କରିବା ନା ନା, ନମନ୍ତ ହେବ ଭଗବାନ କଥା ଶୁଣିବା, ନମନ୍ତ ନମ୍ରଭାବରେ ନମନ୍ତ ହେବ ଜୀବନ୍ତି ସମ୍ମୁଖରେ ଏତା ଭଗବତୀ ବାର୍ତ୍ତା। ଏଇଭଳି ଭାବେ ଯଦି ଆମେ ଜୀବନ ଧାରଣ କରିପାରିବା ସମ୍ମୁଖରେ ଏତା ଯେଉଁମାନେ ଭଗବାନ ଭକ୍ତ ସତ୍, ତାଙ୍କ ମୁଖରୁ ଭଗବାନ କଥା ଭଗବତୀ ବାର୍ତ୍ତା ଭଗବାନ କଥା ଶ୍ରବଣ କରିବେ। ବ୍ରହ୍ମା କହୁଛନ୍ତି କଥା, ଭଗବତୀ ତାଙ୍କୁ ପ୍ରାର୍ଥନା କରୁଛନ୍ତି ନା ଆପଣଙ୍କର ବାର୍ତ୍ତା ଯେଉଁମାନେ ଶ୍ରବଣ କରିବେ ଭଗବତୀ ବାର୍ତ୍ତା ସ୍ଥାନେ ସ୍ଥିତା, ସେ ଯେକୌଣସି ସ୍ଥାନରେ ଚାହାନ୍ତୁ ନା କାହିଁକି, କେବଳ ଶ୍ରୁତିଗତା କେବଳ କର୍ଣ୍ଣ ଦେବେ ଶ୍ରବଣ କରିବେ, ତନୁଭାନ ମନ ବି କାୟମାନ ବାକ୍ୟରେ ଶ୍ରବଣ କରିବେ, ତାହେଲେ ଭଗବାନ ଯଦି ଅଜିତ ତାଙ୍କୁ ସେ ଜିତିଯିବେ। ଏସବୁଟି ଆସିବ ଚଉଦ ଅଧ୍ୟାୟରେ। ଏଭଳି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ ଅଛନ୍ତି, ଆମର ସୌଭାଗ୍ୟ ଆମେ ସେଟାକୁ ପାଠ କରିବା, ଅନ୍ୟମାନେ ଯିଏ ପଢ଼ିବେ। କିନ୍ତୁ ଏଇ ଯେଉଁ ରାମନବମୀ ପୂର୍ବରୁ ଯେଉଁ ରାମନବମୀ ପର୍ଯ୍ୟନ୍ତ ବ୍ରହ୍ମାଙ୍କ ସ୍ତୁତି ଚାଲିବ, ତାପରେ ସନାତନ ଗୋଷ୍ଠୀଙ୍କ କଥା ଆସିବ, ମହାପ୍ରଭୁଙ୍କ କଥା ଆସିବ, ଆମର ହରିଦ୍ୱାର ମହାରାଜ କଥା କହିବେ। ତେଣୁ ଆମର କଥାକୁ ଏଇଠି ବିଶ୍ରାମ ଦେବା ପୂର୍ବରୁ ପଚାରିବା କାହାର କିଛି ସନ୍ଦେହ ରହିଛି ବା ପ୍ରଶ୍ନ ରହିଛି ଭାବିଛି ଛାଡ଼ି ସେଇଟା ବିଦୁରଙ୍କ ସ୍ତ୍ରୀ ଦେଇଥିଲେ ବୋଲି କୁହାଯାଏ, ବିଦୁର ନଥିଲେ ବିଦୁରଙ୍କର ସ୍ତ୍ରୀ ସେଇଟାକୁ ଦେଇଥିଲେ ବୋଲି କୁହାଯାଏ। ବିଦୁର ସ୍ତ୍ରୀ ସ୍ନାନ କରୁଥିଲେ, ଆମର ଗୋପୀନାଥ ମହାରାଜ ଏଇଟାକୁ କହୁଥିଲେ ମୁଁ ଶୁଣିଛି, ବିଦୁରଙ୍କ ସ୍ତ୍ରୀ ସ୍ନାନ କରୁଥିଲେ, ଯେତେବେଳେ କବାଟ ନ କଲା ସେତେବେଳେ ସେ ମାନେ ଜାଣିପାରିଲେ ଭଗବାନ ବୋଧେ ଡାକିଦେଲେ କି କ'ଣ, ବୋଧେ ଭଗବାନଙ୍କୁ ଶବ୍ଦ ଶୁଣିଦେଲେ, ଶବ୍ଦ ଶୁଣିକିରି ଏତେ ଭାବ ବିଭୋର ହୋଇଗଲେ ବିଦୁରଙ୍କର ପତ୍ନୀ। ସେ ଆଉ ଡ୍ରେସ୍ ପିନ୍ଧିନାହାନ୍ତି, ଉଲଗ୍ନ ଅବସ୍ଥାରେ ଆସିଗଲେ ଭଗବାନ ତାଙ୍କରେ ପହଞ୍ଚି ଗଲେ। ତେଣୁ ଏଭଳି ଭାବର କଥା, ଭାବର କଥା ହଁ ଜାଣିଛନ୍ତି ଆମର ହରିଚରଣ ପ୍ରଭୁ। ତେଣୁ ଭଗବାନଙ୍କୁ ସେ ସବୁ ଖାଦ୍ୟ ଲଗାଉଛନ୍ତି, ଭୋଗ ଲଗାଉଛନ୍ତି, କଦଳୀ ନ ଖାଇକିରି କଦଳୀ ନ ଦେଇକିରି କଦଳୀ ଚୋପା ଦେଉଛନ୍ତି ଭଗବାନଙ୍କୁ ଏଇଭଳି ଭାବରେ।